ओम शांति ओम शांति। बाबांकर दिव्य महावाक्य 3 जनवरी 2026 प्रातः मुरली पापदादा मधुबन। बाबा कहुचंती मिठे बच्चे पादे पादे श्रीमतरे चालू थाओ, एहा ब्रह्मांकर मत बा शिव बाबांकर मत एथिरे द्वंद्वरे पड़ नाही। आजर प्रश्न अछि बुद्धिमान पिला माने केऊ गहन कथा को सहजरे बुझि पारिबे। उत्तर अछि ब्रह्मा बाबा बुझाउछंती बा शिव बाबा बुझाउछंती एक कथा बुद्धिमान पिला माने सहजरे बुझि पारिबे। केतेक संतान त एही कथारे ही द्वंद्वरे पड़ि जान। बाबा कहुछंती पिला माने जेहेतु बाप दादा दुई जण एकाठी अछंती तेणु तुमे माने द्वंद्वरे पड़ नाही। तांकर मत को श्रीमत मने करी चालु थाओ। ब्रह्मांकर मत पाई मध्य शिव बाबा दायी अटंती। ओम शांति। आत्मिक पिता आसी पिला माननको बुझाउछंती तुमे माने जानुछ आमे ब्राह्मण माने ही आत्मिक पितांकु जानिछु। दुनिया रे केही भी मनुष्य मात्र सेही पिता जहांकु गॉड फादर बा परम पिता परमात्मा कहा जाए तांकु जानी नहंती। जेते बेले सेही रूहानी पिता आसंती सेते बेले जाए रूहानी पिला माननकु परिचय दियंती। एही ज्ञान ना सृष्टिर आदिरे थाए ना अंतिम समय रे रही थाए। एबे तुम माननकु ज्ञान मिलेछि एही समय हेउछि सृष्टिर आदि एवं अंतर संगम जुग। एही संगम जुग को ही केही जानी नहंती तेबे बाबंकु किपरि जानी परिबे सेथि पई कहुछंती हे पतित पावन आसो आसी अमको पवित्र कर। किंतु एकथा जणा नाही जे पतित पावन किए एवं से केबे आसीबे। बाबा कहुछंती मुझिए एवं जेपरि अटे मते केही भी जानी नहंती। जेते बेले मु निजे आसी मोर परिचय दिए सेते बेले जाई मते जानंती। मुनिचर एवं सृष्टिर आदि मध्य अंतर परिचय संगम जुगरे थरे मात्र आसी दे थाए पुणी कल्प परे आसी थाए। तुम माननकु एबे जहां बुझाउछि ताहा प्राय लोप होई जाए। सत्य जुग ठारु कलि जुग पर्यंत केही भी मनुष्य मात्र मते जानी न थांती ना ब्रह्मा विष्णु शंकरंकु जानी थांती। मते मनुष्य माने ही डाकी थांती ब्रह्मा विष्णु शंकरंकु डाकी न थांती। मनुष्य जेते बेले दुखी होई थाए सेते बेले मते डाकी थाए। सूक्ष्म लोकर कथा ही नाही आत्मिक पिता आसी निजर आत्मिक पिला माननकु अर्थात आत्मा माननकु बुझाउछंती। अच्छा आत्मिक पितांकर नाम कण जहांकु बाबा कहा जाए निश्चित भावरे तांकर किछित नाम थिबो तेबे तांकर गोटिए ही नामर गायन करुछंती ताहा हेला शिव। एही नाम जणाशुणा अटे किंतु तांकर अनेक नाम रखि देइछंती। भक्ति मार्गरे निज बुद्धि खर्च करी तांक रूपकु लिंग रूपरे तयारी करि देइछंती। तथापि मध्य नाम तो शिव ही अटे। बाबा कहुछंती मु कल्परे थरमात्र आसे एवं मुक्ति जीवन मुक्तिर वर्षा दिए। जदिओ मनुष्य मुक्तिधाम निर्वाण धाम बोली कही थांती किंतु से संबंधरे किछि भी जानी नाहंती। ना बाबांकु जानिछंती ना देवता माननकु। एकथा काहाकु भी जणा नाही जे बाबा भारतकु आसी सत्ययुगी राजधानीर स्थापना किपरि करुछंती। परमपिता परमात्मा एठाकु आसी आदि सनातन देवी देवता धर्मर स्थापना किपरि करिथंती शास्त्ररे एहार कोनोसी वर्णना नाही। एपरि नुहे जे सत्ययुगरे देवतामानंक पाखरे ज्ञान थिला जहाकि गुप्त होइगला। ना जदि देवतामानंक पाखरे मध्य ज्ञान थांता तेबे ताहा एबे पर्यंत चली आसुथंता। जेपरि इस्लामी बौद्धी आदि जे भी अछंती सेमानंकर ज्ञान एपर्यंत चली आसुछि। समस्ते जानिछंती एही ज्ञान प्राय लोप होई जाए। ମୁଁ ଯେତେବେଳେ ଆସେ ସେତେବେଳେ ଯେଉଁ ଆତ୍ମାମାନେ ପତିତ ହୋଇ ରାଜ୍ୟ ହରାଇ ବସିଥାନ୍ତି ସେମାନଙ୍କୁ ପୁନର୍ବାର ପାବନ କରିଥାଏ। ଭାରତରେ ସେମାନଙ୍କର ରାଜ୍ୟ ଥିଲା, ପୁଣି କିପରି ହରାଇଛନ୍ତି ସେ କଥା ମଧ୍ୟ କାହାକୁ ଜଣାନାହିଁ। ସେଥିପାଇଁ ବାବା କହୁଛନ୍ତି, ପିଲାମାନଙ୍କର ବୁଦ୍ଧି ତୁଚ୍ଛ ହୋଇଯାଇଛି। ମୁଁ ପିଲାମାନଙ୍କୁ ଏହି ଜ୍ଞାନ ଦେଇ ପ୍ରାରବ୍ଧ ଦେଇଥାଏ, ପୁଣି ସମସ୍ତେ ଭୁଲିଯାଆନ୍ତି। ବାବା କିପରି ଆସିଲେ, କିପରି ପିଲାମାନଙ୍କୁ ଶିକ୍ଷା ଦେଲେ, ସେସବୁ ଭୁଲିଯାଆନ୍ତି। ତେବେ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ପିଲାମାନଙ୍କୁ ବିଚାରସାଗର ମନ୍ଥନ କରିବା ପାଇଁ ବିଶାଳ ବୁଦ୍ଧି ଦରକାର। ବାବା କହୁଛନ୍ତି, ଯେଉଁ ଶାସ୍ତ୍ର ଆଦି ତୁମେମାନେ ପଢ଼ି ଆସୁଛ ସେସବୁ ସତ୍ୟଯୁଗ ତ୍ରେତାଯୁଗରେ ପଢ଼ୁନଥିଲ, ସେଠାରେ ଏସବୁ ନଥିଲା। ତୁମେମାନେ ତ ଏହି ଜ୍ଞାନକୁ ଭୁଲି ଯାଉଛ। ତେବେ ପୁଣି ଗୀତା ପ୍ରଭୃତି ଶାସ୍ତ୍ର ସବୁ କେଉଁଠୁ ଆସିଲା? ଯେଉଁମାନେ ଗୀତା ଜ୍ଞାନ ଶୁଣି ଏହିଭଳି ପଦ ପାଇଥିଲେ, ଯଦି ସେହିମାନେ ହିଁ ଜାଣିଥାନ୍ତି ତେବେ ଅନ୍ୟମାନେ ପୁଣି କିପରି ଜାଣିବେ? ଦେବତାମାନେ ମଧ୍ୟ ଜାଣିପାରିବେ ନାହିଁ ଯେ ଆମେମାନେ ମନୁଷ୍ୟରୁ ଦେବତା କିପରି ହେଲୁ। ଏହାପରେ ପୁରୁଷାର୍ଥର ପାଠ ଶେଷ ହୋଇଯିବ, ପ୍ରାରବ୍ଧର ସମୟ ଆରମ୍ଭ ହୋଇଯିବ। ତେଣୁ ସେଠାରେ ଏହି ଜ୍ଞାନ କେଉଁଠୁ ଆସିବ? ବାବା ବୁଝାଉଛନ୍ତି, ଏହି ଜ୍ଞାନ ତୁମମାନଙ୍କୁ କଳ୍ପ ପୂର୍ବ ପରି ପୁନର୍ବାର ମିଳୁଛି। ବାବା ରାଜଯୋଗର ଶିକ୍ଷା ଦେଇ ପ୍ରାରବ୍ଧ ପ୍ରାପ୍ତ କରାଉଛନ୍ତି। ସେଠାରେ ତ କାହାର ଦୁର୍ଗତି ହୋଇନଥାଏ, ତେଣୁ ଜ୍ଞାନର କଥା ମଧ୍ୟ ଉଠିପାରିବ ନାହିଁ। ଏହି ଜ୍ଞାନ ହେଉଛି ହିଁ ସଦ୍ଗତି ପାଇବା ପାଇଁ, ତାହା ତ ଏକମାତ୍ର ବାବା ହିଁ ଦେଇଥାନ୍ତି। ସଦ୍ଗତି ଏବଂ ଦୁର୍ଗତି ଅକ୍ଷର ଏହିଠାରୁ ହିଁ ବାହାରିଛି। କେବଳ ଭାରତବାସୀ ହିଁ ସଦ୍ଗତି ପାଇଥାନ୍ତି, ଭାବୁଛନ୍ତି ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ପରମାତ୍ମା ହିଁ ସ୍ୱର୍ଗର ରଚନା କରିଥିଲେ। ତେବେ କେବେ ରଚନା କରିଥିଲେ ସେସବୁ କଥା କିଛି ବି ଜଣାନାହିଁ, ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି। ବାବା କହୁଛନ୍ତି, ପିଲାମାନେ ତୁମମାନଙ୍କୁ ପୁନର୍ବାର ମୁଁ ଏହି ଜ୍ଞାନ ଦେଉଛି, ଯାହାକି ପୁଣି ସମାପ୍ତ ହୋଇଯାଏ, ତାପରେ ଭକ୍ତି ଆରମ୍ଭ ହୋଇଥାଏ। ଅଧାକଳ୍ପ ହେଲା ଜ୍ଞାନ, ଅଧାକଳ୍ପ ଭକ୍ତି, ଏ କଥା ମଧ୍ୟ କେହି ଜାଣିନାହାନ୍ତି। ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି। ତେବେ ସମୟ ଜଣା କିପରି ପଡ଼ିବ? ଯଦି 5000 ବର୍ଷର କଥାକୁ ଭୁଲିଗଲେଣି, ତେବେ ଲକ୍ଷ ଲକ୍ଷ ବର୍ଷର କଥା କିପରି ଜାଣିପାରିବେ? ଏସବୁ କଥା କିଛି ବୁଝୁନାହାନ୍ତି। ବାବା କେତେ ସହଜ କରି ବୁଝାଉଛନ୍ତି, ବାସ୍ତବରେ କଳ୍ପର ଆୟୁଷ 5000 ବର୍ଷ ଅଟେ ଏବଂ 4ଟି ଯୁଗ ରହିଛି। 4 ଯୁଗର ସମାନ ଅବଧି 1250 ବର୍ଷ। ବ୍ରାହ୍ମଣମାନଙ୍କର ଏହା କ୍ଷୁଦ୍ର ଯୁଗ ଅଟେ। ସେହି 4 ଯୁଗ ମଧ୍ୟରୁ ସଙ୍ଗମ ଯୁଗ ବହୁତ ଛୋଟ। ବାବା ଭିନ୍ନ ଭିନ୍ନ ରୀତିରେ ନୂଆ ନୂଆ ପଏଣ୍ଟ ସବୁ ପିଲାମାନଙ୍କୁ ବୁଝାଇ ଚାଲିଛନ୍ତି। ଧାରଣା ତ ତୁମମାନଙ୍କୁ କରିବାକୁ ହେବ, ସେଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ। ଡ୍ରାମା ଅନୁସାରେ ମୁଁ ଯାହା କିଛି ବୁଝାଇ ଆସିଛି, ଏବେ ପୁଣି ସେହି ପାଠ ଚାଲୁଛି। ଯାହା କିଛି ଶୁଣାଇବାର ଥିଲା ତାହା ଏବେ ଶୁଣାଉଛି, ପାଠ ଇମର୍ଜ ହୋଇ ଚାଲିଛି। ତୁମେମାନେ ଶୁଣି ଚାଲିଛ, ତୁମମାନଙ୍କୁ ହିଁ ଧାରଣା କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ମୋତେ ତ ଧାରଣା କରିବାର ନାହିଁ, ତୁମମାନଙ୍କୁ ଶୁଣାଉଛି ଏବଂ ଧାରଣା ମଧ୍ୟ କରାଉଛି। ମୋ ଭିତରେ ପତିତମାନଙ୍କୁ ପାବନ କରିବାର ପାଠ ରହିଛି। ଯାହା କିଛି କଳ୍ପ ପୂର୍ବେ ବୁଝାଇଥିଲି ତାହା ହିଁ ଏବେ ବୁଝାଉଛି। ମୁଁ ପ୍ରଥମରୁ ଜାଣିନଥିଲି ଯେ କ'ଣ ଶୁଣାଇବି। ଭଲେ ବ୍ରହ୍ମାଙ୍କ ଆତ୍ମା ବିଚାରସାଗର ମନ୍ଥନ କରିଥାଏ, ବ୍ରହ୍ମା ବାବା ବିଚାରସାଗର ମନ୍ଥନ କରି ଶୁଣାଉଛନ୍ତି ବା ଶିବ ବାବା ଶୁଣାଉଛନ୍ତି, ଏହା ବହୁତ ଗହନ କଥା। ଏ କଥାକୁ ବୁଝିବା ପାଇଁ ବହୁତ ଭଲ ବୁଦ୍ଧି ଦରକାର। ତେବେ ଯେଉଁମାନେ ସେବାରେ ତତ୍ପର ଥିବେ ସେହିମାନଙ୍କର ହିଁ ବିଚାରସାଗର ମନ୍ଥନ ଚାଲୁଥିବ। ବାସ୍ତବରେ କନ୍ୟାମାନେ ବନ୍ଧନମୁକ୍ତ ଥାନ୍ତି, ତେଣୁ ସେମାନେ ଏହି ରୁହାନୀ ପାଠପଢ଼ାରେ ଲାଗିଯିବା ଦରକାର, କାରଣ ତାଙ୍କର ବନ୍ଧନ ତ କିଛି ନାହିଁ। କୁମାରୀମାନେ ଭଲ ପାଠ ପଢ଼ିପାରିବେ, ସେମାନଙ୍କୁ କେବଳ ପଢ଼ିବା ଏବଂ ପଢ଼ାଇବାକୁ ହେବ। ସେମାନଙ୍କର ତ ଧନ ରୋଜଗାର କରିବାର କୌଣସି ଆବଶ୍ୟକତା ନାହିଁ। ଯଦି କୁମାରୀମାନେ ଏହି ଜ୍ଞାନକୁ ଭଲ ଭାବରେ ବୁଝିଯିବେ ତେବେ ସବୁଠାରୁ ଭଲ। ଯଦି ଜ୍ଞାନୀ ହୋଇଥିବେ ତେବେ ଏହି ରୋଜଗାର ଜମା କରିବାରେ ଲାଗିଯିବେ। କେହି କେହି ତ ବହୁତ ସଉକରେ ଲୌକିକ ପାଠ ପଢ଼ି ଚାଲିଥାନ୍ତି। ବାବା ବୁଝାଉଛନ୍ତି ସେଥିରେ କୌଣସି ଫାଇଦା ନାହିଁ। ତୁମେମାନେ ଏହି ଆଧ୍ୟାତ୍ମିକ ପାଠ ପଢ଼ି ସେବାରେ ଲାଗିଯାଅ। ସେହି ପାଠପଢ଼ା ତ କୌଣସି କାମର ନୁହଁ। ପାଠ ପଢ଼ି ଗୃହସ୍ଥ ବ୍ୟବହାର ଭିତରକୁ ଚାଲିଯାଆନ୍ତି, ଗୃହସ୍ଥୀ ମାତା ହୋଇଯାଆନ୍ତି। କନ୍ୟାମାନଙ୍କୁ ତ ଏହି ଜ୍ଞାନ ମାର୍ଗରେ ଅନୁପ୍ରାଣିତ ହେବା ଦରକାର। ପାଦେ ପାଦେ ଶ୍ରୀମତ ଅନୁସାରେ ଚାଲି ଧାରଣା କରିବାରେ ଲାଗିଯିବା ଦରକାର। ମମା ଆରମ୍ଭରୁ ଆସି ଏହି ପାଠପଢ଼ାରେ ଲାଗିଗଲେ, କେତେ କୁମାରୀ ତ ଗୁପ୍ତ ହୋଇଗଲେ। ଏହି ମାର୍ଗରେ କୁମାରୀମାନଙ୍କୁ ବହୁତ ଭଲ ସୁଯୋଗ ଅଛି। ଶ୍ରୀମତ ଅନୁସାରେ ଚାଲିଲେ ବହୁତ ଫାଷ୍ଟ କ୍ଲାସ ହୋଇଯିବେ। କିନ୍ତୁ ଏହା ବାବାଙ୍କର ଶ୍ରୀମତ ନା ବ୍ରହ୍ମାଙ୍କର ମତ, ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡୁଛନ୍ତି। ତଥାପି ମଧ୍ୟ ଇଏ ବାବାଙ୍କର ରଥ ଅଟନ୍ତି ନା। ଯଦିଓ ଏହାଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ, ତଥାପି ତୁମେମାନେ ଶ୍ରୀମତ ଅନୁସାରେ ଚାଲୁଥାଅ, ତେବେ ବାବା ଆପେ ଆପେ ଠିକ୍ କରିଦେବେ। ଶ୍ରୀମତ ମଧ୍ୟ ଏହାଙ୍କ ଦ୍ୱାରା ହିଁ ମିଳିବ। ଏକଥା ସବୁବେଳେ ବୁଝିବା ଦରକାର ଯେ ଯଦି ଶ୍ରୀମତ ମିଳୁଛି ତେବେ ଯାହା ବି ହେଉ ବାବା ସେଥିପାଇଁ ଦାୟୀ ହେବେ। ଯଦି ବ୍ରହ୍ମାଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ ତେବେ ଶିବ ବାବା କହୁଛନ୍ତି ମୁଁ ଦାୟୀ। ଡ୍ରାମାରେ ଏହି ରହସ୍ୟ ନିଧାର୍ଯ୍ୟ ଅଛି। ଏହାଙ୍କର ଭୁଲକୁ ମଧ୍ୟ ବାବା ଠିକ୍ କରିଦେଇ ପାରିବେ, କାରଣ ଇଏ ମଧ୍ୟ ତୁମର ପିତା ଅଟନ୍ତି। ବାପ ଦାଦା ଦୁଇ ଜଣ ଏକାଠି ଅଛନ୍ତି, ତେଣୁ କେହି କେହି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଜଣାପଡୁ ନାହିଁ ଯେ ଶିବ ବାବା କହୁଛନ୍ତି ନା ବ୍ରହ୍ମା କହୁଛନ୍ତି। ଯଦି ଭାବିବେ ଶିବ ବାବା ହିଁ ମତ ଦେଉଛନ୍ତି ତେବେ କେବେ ବି ହଲଚଲ ହେବେ ନାହିଁ। ଶିବ ବାବା ଯାହା ବୁଝାଉଛନ୍ତି ତାହା ଠିକ୍ ହିଁ ଅଟେ। ତୁମେମାନେ କହୁଛ ବାବା ଆପଣ ହିଁ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି, ତେଣୁ ଶ୍ରୀମତ ଅନୁସାରେ ଚାଲିବା ଉଚିତ ନା। ବାବା ଯାହା କହୁଛନ୍ତି ସେହି ଅନୁସାରେ ଚାଲ। ସର୍ବଦା ମନେ କର ଶିବ ବାବା କହୁଛନ୍ତି, ସେ ହେଲେ କଲ୍ୟାଣକାରୀ, ଏହାଙ୍କ ପାଇଁ ମଧ୍ୟ ବାବା ଉତ୍ତରଦାୟୀ ଅଟନ୍ତି, ସେ ତାଙ୍କର ରଥ ଅଟନ୍ତି। ତୁମେମାନେ ଦ୍ୱନ୍ଦ୍ୱରେ କାହିଁକି ପଡୁଛ? କିଏ ଜାଣେ ଏହା ବ୍ରହ୍ମାଙ୍କର ମତ ନା ଶିବ ବାବାଙ୍କର? ତୁମେମାନେ ଏପରି କାହିଁକି ଭାବୁନାହ ଯେ ଶିବ ବାବା ହିଁ ବୁଝାଉଛନ୍ତି? ଶ୍ରୀମତ ଯାହା କହୁଛି ତାହା କରିଚାଲ, ଅନ୍ୟର ମତ ଅନୁସାରେ କାହିଁକି ଚାଲୁଛ? ଶ୍ରୀମତ ଅନୁସାରେ ଚାଲିଲେ କେବେ ଅଣନିଶ୍ୱାସୀ ହେବ ନାହିଁ, ଥାତ୍ ବିଘ୍ନର ବଶବର୍ତ୍ତୀ ହେବ ନାହିଁ। ତେଣୁ ଶ୍ରୀମତ ଅନୁସାରେ ଚାଲି ପାରୁନାହାନ୍ତି, ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାବା କହୁଛନ୍ତି ଯଦି ଶ୍ରୀମତ ଉପରେ ନିଶ୍ଚୟ ରଖିବ ତେବେ ସବୁ ଲାଭ କ୍ଷତିର ଦାୟୀ ମୁଁ ହେବି, ଯଦି ନିଶ୍ଚୟ ରଖିବ ନାହିଁ ତେବେ ମୁଁ ମଧ୍ୟ ଦାୟୀ ନୁହେଁ। ସବୁବେଳେ ଭାବ ଆମକୁ ଶ୍ରୀମତ ଉପରେ ଚାଲିବାର ଅଛି। ଯିଏ ଯାହା କହିବେ, ଚାହେଁ ସ୍ନେହ କରନ୍ତୁ ଚାହେଁ ମାରନ୍ତୁ, ଏହି କଥା ପାଇଁ ମଧ୍ୟ ଗାୟନ ରହିଛି। ଏଥିରେ ତ ଗୋଇଠା ଇତ୍ୟାଦି ମାରିବାର କିଛି କଥା ନାହିଁ, କିନ୍ତୁ ଏହି କଥାରେ ନିଶ୍ଚୟ ଆସିବା କାହା କାହାକୁ ବହୁତ ମୁସ୍କିଲ ହୋଇଯାଉଛି। ଯଦି ପୁରା ନିଶ୍ଚୟ ହୋଇଯିବ ତେବେ କର୍ମାତୀତ ଅବସ୍ଥା ହୋଇଯିବ, କିନ୍ତୁ ସେହିଭଳି ଅବସ୍ଥା ଆସିବାକୁ ମଧ୍ୟ ସମୟ ଦରକାର, ତାହା ଶେଷ ସମୟରେ ହେବ। ସେଥିପାଇଁ ଅଟଳ ନିଶ୍ଚୟ ଦରକାର। ଶିବ ବାବାଙ୍କର ଦ୍ୱାରା ତ ଏବେ ବି କୌଣସି ଭୁଲ ହୋଇପାରିବ ନାହିଁ, ଏହାଙ୍କ ଦ୍ୱାରା ହୋଇପାରେ। ଏମାନେ ଦୁଇଜଣ ଏକାଠି ଅଟନ୍ତି, କିନ୍ତୁ ତୁମମାନଙ୍କୁ ନିଶ୍ଚୟ ମଧ୍ୟ ରଖିବାକୁ ହେବ। ଆମମାନଙ୍କୁ ଶିବ ବାବା ବୁଝାଉଛନ୍ତି, ତେଣୁ ତାଙ୍କୁ ମାନି ଚାଲିବାକୁ ହେବ। ତେଣୁ ବାବାଙ୍କର ଶ୍ରୀମତ ମନେ କରି ଚାଲୁଥାଅ, ତେବେ ଓଲଟା କଥା ମଧ୍ୟ ସିଧା ଅର୍ଥାତ୍ ଭୁଲ ମଧ୍ୟ ଠିକ୍ ହୋଇଯିବ। କେଉଁଠି କେଉଁଠି ଭୁଲ ବୁଝାମଣା ମଧ୍ୟ ହେଉଯାଉଛି। ଶିବ ବାବା ଏବଂ ବ୍ରହ୍ମା ବାବାଙ୍କର ମୁରଲୀକୁ ମଧ୍ୟ ବହୁତ ଭଲ ଭାବରେ ବୁଝିବାକୁ ହେବ। ଶିବ ବାବା କୁହନ୍ତୁ ବା ବ୍ରହ୍ମା କୁହନ୍ତୁ, ଏମିତି ନୁହେଁ ଯେ ବ୍ରହ୍ମା ବାବା କିଛି ବି କହୁନାହାନ୍ତି, କିନ୍ତୁ ବାବା ବୁଝାଉଛନ୍ତି ଆଚ୍ଛା ତୁମେମାନେ ଭାବ ଯେ ଏହି ବ୍ରହ୍ମା କିଛି ଜାଣିନାହାନ୍ତି, ଶିବ ବାବା ହିଁ ସବୁ କିଛି ବୁଝାଉଛନ୍ତି ଶୁଣାଉଛନ୍ତି। ଶିବ ବାବାଙ୍କ ରଥକୁ ସ୍ନାନ କରାଉଛି, ଶିବ ବାବାଙ୍କର ରୋଷେଇ ଘରେ ସେବା କରୁଛି, ଏହି କଥା ସ୍ମୃତିରେ ରହିଲେ ମଧ୍ୟ ବହୁତ ଭଲ। ଯଦି ଶିବବାବାଙ୍କର ସ୍ମୃତିରେ ରହି କିଛି ବି କରିବ ତେବେ ଅନେକଙ୍କଠାରୁ ତୀବ୍ର ବେଗରେ ଆଗକୁ ଯାଇପାରିବ। ମୁଖ୍ୟ କଥା ହେଲା ଶିବବାବାଙ୍କ ସହିତ ଯୋଗ ଲଗାଇବା। ପ୍ରଥମ କଥା ହେଲା ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବର୍ଷା। ବାକି ହେଲା ବିସ୍ତାରର କଥା। ବାବା ଯାହା କିଛି ବୁଝାଉଛନ୍ତି ତାହା ଉପରେ ଧ୍ୟାନ ଦେବାକୁ ହେବ। ବାବା ହିଁ ପତିତ ପାବନ ଜ୍ଞାନର ସାଗର ଅଟନ୍ତି ନା। ସେ ଏଠାକୁ ଆସି ପତିତ ଶୂଦ୍ରମାନଙ୍କୁ ବ୍ରାହ୍ମଣ କରୁଛନ୍ତି, ବ୍ରାହ୍ମଣମାନଙ୍କୁ ହିଁ ପବିତ୍ର କରୁଛନ୍ତି, ଶୂଦ୍ରକୁ ପାବନ କରୁନାହାନ୍ତି। ଏହିସବୁ କଥା କୌଣସି ଭାଗବତ ଇତ୍ୟାଦିରେ ନାହିଁ। କିଛି କିଛି କଥା ଅଛି, ମନୁଷ୍ୟମାନଙ୍କୁ ତ ଏକଥା ମଧ୍ୟ ଜଣା ନାହିଁ ଯେ ରାଧା କୃଷ୍ଣ ହିଁ ଲକ୍ଷ୍ମୀ ନାରାୟଣ ହେଉଛନ୍ତି। ଏହି କଥାରେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଦେବତାମାନେ ତ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଅଟନ୍ତି, ଲକ୍ଷ୍ମୀ ନାରାୟଣଙ୍କର କୁଳ ଏବଂ ରାମ ସୀତାଙ୍କର କୁଳ। ବାବା କହୁଛନ୍ତି ଭାରତବାସୀ ମିଠା ସନ୍ତାନମାନେ ମନେ ପକାଅ, ଏ କଥା ତ ଲକ୍ଷ ଲକ୍ଷ ବର୍ଷର ନୁହେଁ, ଏହା ତ କାଲିର କଥା। ମୁଁ ତୁମମାନଙ୍କୁ ରାଜ୍ୟ ଦେଇଥିଲି, କେତେ ପ୍ରଚୁର ଧନ ଦୌଲତ ଦେଇଥିଲି, ସାରା ବିଶ୍ୱର ମାଲିକ କରିଥିଲି, ସେତେବେଳେ ଆଉ କୌଣସି ରାଷ୍ଟ୍ର ନଥିଲା, ପୁଣି ତୁମର କ'ଣ ହେଲା? ବିଦ୍ୱାନ ଆଚାର୍ଯ୍ୟ ପଣ୍ଡିତ କେହି ବି ଏସବୁ କଥାକୁ ଜାଣିନାହାନ୍ତି। ବାବା କହୁଛନ୍ତି ଆରେ ଭାରତବାସୀମାନେ ତୁମକୁ ରାଜ୍ୟଭାଗ୍ୟ ଦେଇଥିଲେ ନା, ତୁମେମାନେ ମଧ୍ୟ କହିବ ଶିବ ବାବା କହୁଛନ୍ତି ତୁମକୁ ଏତେ ସବୁ ଧନ ଦେଇଥିଲେ, ସେସବୁ କେଉଁଠି ହରାଇଲ? ବାବାଙ୍କର ବର୍ଷା କେତେ ଜବରଦସ୍ତ ଅଟେ। ପିତା ହିଁ ପଚାରିଥାନ୍ତି ନା, ଅଥବା ପିତା ଦେହତ୍ୟାଗ କଲାପରେ ମିତ୍ର ସମ୍ବନ୍ଧୀମାନେ ପଚାରିଥାନ୍ତି, ତୁମର ପିତା ତୁମକୁ ଏତେ ଟଙ୍କା ପଇସା ଦେଇ ଯାଇଥିଲେ, ସେସବୁ କେଉଁଠି ହରାଇଲ? ଇଏ ତ ହେଲେ ବେହଦର ପିତା। ବାବା ତ କୌଡ଼ିରୁ ହୀରା ଭଳି କରିଥିଲେ, ଏତେ ରାଜ୍ୟଭାଗ୍ୟ ଦେଇଥିଲେ, ତେବେ ସେହି ଧନ ସବୁ କୁଆଡ଼େ ଗଲା? ତୁମେ କ'ଣ ଜବାବ ଦେବ? ଏକଥା କାହାର ବୁଦ୍ଧିରେ ମଧ୍ୟ ଆସୁନାହିଁ। ତୁମେମାନେ ଜାଣୁଛ ଯେ ବାବା ଠିକ୍ କଥା ପଚାରୁଛନ୍ତି। ଏତେ କାଙ୍ଗାଳ କିପରି ହେଲ? ପ୍ରଥମେ ସବୁକିଛି ସତ ପ୍ରଧାନ ଥିଲା, ପୁଣି ଯେତେବେଳେ କଳା କମି କମି ଗଲା ସେତେବେଳେ ସବୁକିଛି କମି କମି ଗଲା। ସତ୍ୟ ଯୁଗରେ ତ ସତ ପ୍ରଧାନ ଥିଲ, ଲକ୍ଷ୍ମୀନାରାୟଣଙ୍କ ରାଜ୍ୟ ଥିଲା। ରାଧା କୃଷ୍ଣଙ୍କଠାରୁ ଲକ୍ଷ୍ମୀନାରାୟଣଙ୍କର ନାମ ଅଧିକ ବିଖ୍ୟାତ, ତାଙ୍କର ଗ୍ଲାନି କେହି କରିନାହାନ୍ତି, ଆଉ ସମସ୍ତଙ୍କ ପାଇଁ ନିନ୍ଦାର କଥା ଲେଖିଛନ୍ତି। ଲକ୍ଷ୍ମୀନାରାୟଣଙ୍କ ରାଜ୍ୟରେ କୌଣସି ଦୈତ୍ୟ ଆଦି ଥିବାର କହୁନାହାନ୍ତି। ତେବେ ଏସବୁ କଥାକୁ ବୁଝିବା ଦରକାର। ବାବା ଜ୍ଞାନଧନରେ ତୁମମାନଙ୍କ ଝୁଲା ମୁଣିକୁ ଭରୁଛନ୍ତି। ବାବା କହୁଛନ୍ତି ପିଲାମାନେ ଏହି ମାୟାଠାରୁ ସାବଧାନ ରୁହ। ଆଚ୍ଛା, ମିଠା ମିଠା ଶିଖିଲା ଦେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଚ୍ଛା, ଆଜି ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ସେନ୍ସିବୁଲ ଅର୍ଥାତ୍ ଜ୍ଞାନୀ ହୋଇ ସଚ୍ଚା ଅର୍ଥାତ୍ ପ୍ରକୃତ ଆତ୍ମିକ ସେବାରେ ଲାଗିଯିବାକୁ ହେବ। ସବୁ କଥା ପାଇଁ ଶିବ ବାବା ହିଁ ଦାୟୀ ଅଟନ୍ତି। ସେଥିପାଇଁ ଶ୍ରୀମତ୍ରେ କେବେ ବି ସଂଶୟ ଅର୍ଥାତ୍ ସନ୍ଦେହ କରିବାର ନାହିଁ, ନିଶ୍ଚୟରେ ଅଟଳ ରହିବାର ଅଛି। ଦ୍ୱିତୀୟ ନମ୍ବର, ବିଚାର ସାଗର ମନ୍ଥନ କରି ବାବା ବୁଝାଉଥିବା ପ୍ରତ୍ୟେକ ଜ୍ଞାନବିନ୍ଦୁ ଉପରେ ଧ୍ୟାନ ଦେବାକୁ ହେବ। ନିଜେ ଜ୍ଞାନକୁ ଧାରଣ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ଆଜିର ବରଦାନ ନିଜର ଆଦି ଅନାଦି ରିୟଲ ରୂପକୁ ଅର୍ଥାତ୍ ପ୍ରକୃତ ସ୍ୱରୂପକୁ ରିଏଲାଇଜ୍ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଭବ। ବିସ୍ତାରରେ ଆତ୍ମାର ଅନାଦି ଏବଂ ଆଦି ଦୁଇଟି ଯାକର କାଳର ବାସ୍ତବିକ ସ୍ୱରୂପ ପବିତ୍ର ଅଟେ, ଅପବିତ୍ରତା ନକଲି ଅଟେ, ଯାହାକି ଶୂଦ୍ରମାନଙ୍କଠାରୁ ମିଳିଛି। ତେବେ ଶୂଦ୍ରମାନଙ୍କର ଜିନିଷ ବ୍ରାହ୍ମଣମାନେ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ କେବଳ ଏହି ସଂକଳ୍ପ କର ଯେ ଅନାଦି ଆଦି ବାସ୍ତବିକ ସ୍ୱରୂପରେ ମୁଁ ପବିତ୍ର ଆତ୍ମା ଅଟେ। ଯାହାକୁ ବି ଦେଖୁଛ ତାର ବାସ୍ତବିକ ସ୍ୱରୂପକୁ ଦେଖ, ବାସ୍ତବିକତାର ଅନୁଭୂତି କର, ତାହେଲେ ସମ୍ପୂର୍ଣ୍ଣ ପବିତ୍ର ହୋଇ ଫାର୍ଷ୍ଟ କ୍ଲାସ ବା ଏୟାର କଣ୍ଡିସନ ଟିକେଟର ଅଧିକାରୀ ହୋଇପାରିବ। ଆଜିର ସ୍ଲୋଗାନ ଅଛି, ଯଦି ପରମାତ୍ମ ଆଶୀର୍ବାଦରେ ନିଜର ଅଣ୍ଟି ଭରପୁର ରଖିବ ତେବେ ମାୟା ସମୀପକୁ ଆସିପାରିବ ନାହିଁ। ଯଦି ପରମାତ୍ମା ଆଶୀର୍ବାଦରେ ନିଜର ଅଣ୍ଟି ଭରପୁର ରଖିବ ତେବେ ମାୟା ସମୀପକୁ ଆସିପାରିବ ନାହିଁ। ଅବ୍ୟକ୍ତି ଇଶାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବିସ୍ତାର, ଅଧିକାଂଶ ପିଲା ଏବେ ଲୁହାର ଜଞ୍ଜିରଗୁଡ଼ିକୁ ତ କାଟି ଦେଇଛନ୍ତି, କିନ୍ତୁ ବହୁତ ସୂକ୍ଷ୍ମ ଏବଂ ରାଜକୀୟ ଏବଂ ସୂତାର ବନ୍ଧନ ଏବେ ବି ବାନ୍ଧି ରଖିଛି। କେତେକ ତ ନିଜକୁ ବହୁତ ଭଲ ବ୍ୟକ୍ତିତ୍ୱର ଅଧିକାରୀ ମନେ କରୁଛନ୍ତି, ନିଜ ଭିତରେ ସେହିଭଳି କୌଣସି ବିଶେଷତା ନଥିଲେ ମଧ୍ୟ ଏଭଳି ଅନୁଭବ ହେଉଛି ଯେ ମୁଁ ବହୁତ ଭଲ ଅଟେ, ମୁଁ ବହୁତ ଆଗକୁ ବଢ଼ୁଛି। ଏହିଭଳି ଜୀବନ ବନ୍ଧନର ସୂତାଗୁଡ଼ିକୁ ବହୁତ ପିଲାଙ୍କ ପାଖରେ ଅଛି। ବାପଦାଦା ଏବେ ଏହିଭଳି ସୂତାର ବନ୍ଧନଠାରୁ ମଧ୍ୟ ମୁକ୍ତ ଜୀବନମୁକ୍ତ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି। ଆଚ୍ଛା, ଓମ୍ ଶାନ୍ତି।